ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ରାଜ୍ୟରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ। 19,000 କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଉଦ୍ଘାଟନ। ତ୍ରିରାଷ୍ଟ୍ରୀୟ ଗସ୍ତ ସଫଳତାର ସହ ଶେଷ କରି ଆଜି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। 2047 ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ନିମନ୍ତେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହିଲେ କେନ୍ଦ୍ରମନ୍ତ୍ରୀ। 4 ରାଜ୍ୟରେ ଆଜି 5 ବିଧାନସଭା ଆସନ ଉପନିର୍ବାଚନ ନିମନ୍ତେ ଶେଷ ହେଲା ଭୋଟ୍ ଗ୍ରହଣ, ସୋମବାର ଗଣତି ଏବଂ ଆସନ୍ତାକାଲିଠାରୁ ଆରମ୍ଭ ହେବ କୈଳାସ ମାନସରୋବର ଯାତ୍ରା। ରାଜ୍ୟରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ 19,000 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଏହାସହ 70 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ବୟୋବନ୍ଧନ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେବା ସହ ଭୁବନେଶ୍ୱର ଜନତା ମଇଦାନରେ ସାଧାରଣ ସଭାକୁ ଉଦ୍ବୋଧନ ଦେବେ। ଏହି ଅବସରରେ ଶ୍ରୀ ମୋଦି ଓଡ଼ିଶା ଭିଜନ 2036 ଓ 2047 ପୁସ୍ତିକାକୁ ଉନ୍ମୋଚନ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ଭୁବନେଶ୍ୱର ଜନତା ମଇଦାନରେ ସମସ୍ତ ପ୍ରସ୍ତୁତିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରିଷ୍ଠ ଅଧିକାରୀଙ୍କ ସହ ତଦାରଖ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଇପ୍ରସ୍, କାନାଡ଼ା ଏବଂ କ୍ରୋଏସିଆ ଗସ୍ତ ସଫଳତାର ଶେଷ କରି ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏ ସମ୍ପର୍କରେ ଆମର ସ୍ୱତନ୍ତ୍ର ରିପୋର୍ଟ।
ପ୍ରଧାନମନ୍ତ୍ରୀ ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ସାଇପ୍ରସ୍ ଗସ୍ତ କରି ସେଠାକାର ରାଷ୍ଟ୍ରପତି ଏବଂ ବ୍ୟବସାୟିକ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ସାଇପ୍ରସ୍ ସହିତ ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ଉପରେ ଭାରତ ଗୁରୁତ୍ୱ ପ୍ରଦାନ କରୁଛି ବୋଲି ଲିମାସୋଲ୍ଠାରେ ବ୍ୟବସାୟିକ ପ୍ରତିନିଧିମାନଙ୍କ ସହ ବୈଠକରେ ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ଭାରତ ସାଇପ୍ରସ୍ ଗ୍ରୀସ୍ ବ୍ୟବସାୟ ଓ ନିବେଶ ପରିଷଦ ଗଠନକୁ ସ୍ୱାଗତ କରିଥିଲେ। ସେଠାକାର ବ୍ୟବସାୟିକ ପ୍ରତିନିଧିମାନଙ୍କୁ ଭାରତ ଗସ୍ତ କରିବା ସହ ଦେଶର ଅଭିବୃଦ୍ଧିଶୀଳ ଅର୍ଥନୀତିରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ଦ୍ୱିତୀୟ ପର୍ଯ୍ୟାୟରେ କାନାଡ଼ା ଗସ୍ତ କରି କାନାନାସ୍କିସ୍ଠାରେ G7 ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ସେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। କାନାଡ଼ା ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବାକୁ ଭାରତ ଆଶା ବ୍ୟକ୍ତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ଆଭ୍ୟନ୍ତରୀଣ ସୁରକ୍ଷା, ନିରନ୍ତର ବିକାଶରେ ସହଭାଗିତା, ସବୁଜ ଶକ୍ତି, ନବସୃଜନ, ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ଶ୍ରୀ ମୋଦି ଏବଂ ଜର୍ମାନ ଚାନ୍ସେଲର ଫ୍ରେଡ୍ରିଶ୍ ମର୍ସଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା। ପ୍ରଥମଥର ପାଇଁ ଶ୍ରୀ ମୋଦି G7 ଶିଖର ସମ୍ମିଳନୀ ଅବସରରେ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନ୍ୱାଉନ୍ ପାଡ୍ରୋଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆତଙ୍କବାଦ ବିରୁଦ୍ଧରେ ଭାରତର ପଦକ୍ଷେପକୁ ମେକ୍ସିକୋର ସମର୍ଥନ ପ୍ରଦାନ ନେଇ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ। ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ କ୍ରୋଏସିଆ ଗସ୍ତ ଅବସରରେ ଭାରତ ଏବଂ କ୍ରୋଏସିଆ ମଧ୍ୟରେ ବିଶ୍ୱଶାନ୍ତି, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାଗିଦାରିତା ଲାଗି 4 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ କ୍ରୋଏସିଆ ପ୍ରତିପକ୍ଷ ଆନ୍ଦ୍ରେସ୍ ପ୍ଲେଙ୍କୋଭିକ୍ଙ୍କ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ସମୟରେ ବିଶ୍ୱ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ବିକାଶ କ୍ଷେତ୍ରରେ ଉଭୟ ଦେଶ ପ୍ରତିବଦ୍ଧତା ପ୍ରକାଶ କରିଥିଲା।
ଆକାଶବାଣୀ ସମ୍ବାଦ ବିଭାଗରୁ ମୁଁ ସରିତା ସାହୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଷୟିକ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଭାରତ କ୍ୟୁଏସ୍ ୱାର୍ଲଡ ୟୁନିଭର୍ସିଟି ର୍ୟାଙ୍କିଙ୍ଗ 2026 ତାଲିକାରେ ସ୍ଥାନିତ ହୋଇଥିବାରୁ ଏହାର ଭୂୟସୀ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି କ୍ୟୁଏସ୍ ୱାର୍ଲଡ ୟୁନିଭର୍ସିଟି 2026 ତାଲିକା ଭାରତର ଶିକ୍ଷା କ୍ଷେତ୍ର ପାଇଁ ଏକ ବଡ଼ ସଫଳତା। ଭାରତର ଯୁବବର୍ଗଙ୍କ ସୁବିଧା ନିମନ୍ତେ ଗବେଷଣା ଏବଂ ନବସୃଜନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଲାଗି ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି 2047 ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ନିମନ୍ତେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଜମେର ନିକଟବର୍ତ୍ତୀ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଆଗାମୀ 2 ମଧ୍ୟରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବା ନିମନ୍ତେ ଭାରତୀୟ ନାଗରିକଙ୍କ ମିଳିତ ପ୍ରତିବଦ୍ଧତା ରହିଛି ଏବଂ ଏହି ପ୍ରତିଜ୍ଞା ନିଶ୍ଚିତ ରୂପେ ପୂରଣ ହୋଇପାରିବ। ଯୁବବର୍ଗଙ୍କ ମଧ୍ୟରେ କଠିନ ପରିଶ୍ରମ, ଦୃଢ଼ ମନୋବଳ ଦ୍ୱାରା ବିକଶିତ ରାଷ୍ଟ୍ର ଗଠନ କରାଯାଇପାରିବ। ଶ୍ରୀ ପ୍ରଧାନ କହିଛନ୍ତି ବିଶ୍ୱର ସ୍ଥିତି ପରିବର୍ତ୍ତନ ହେଉଛି ଏବଂ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଉଭା ହେଉଛି।
देश ने एक सामूहिक मन बना लिया है, हमें आने वाले दो दशकों के अंदर दुनिया की एक ताकतवर देश बननी है। और कोई भी देश आगे जाता है उस युवा पीढ़ी की जज्बा पे जाता है, उस युवा पीढ़ी की बुद्धिमत्ता से जाता है, उस युवा पीढ़ी की मेहनत से जाता है। भारत एक नौजवानों की देश है, दुनिया की परिस्थिति बदल रहा है, दुनिया में कहा जाता है न्यू ऑर्डर आ रहा है, भारत अपने आप में निखर के उभर रहा है।
ଚାରୋଟି ରାଜ୍ୟରେ ଆଜି ପାଞ୍ଚଟି ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଗୁଜରାଟର ବିଶ୍ବଦ୍ର ଆସନ ନିମନ୍ତେ ଦିନ ତିନିଟା ସୁଦ୍ଧା 47% ଉର୍ଦ୍ଧ୍ୱ ଏବଂ କାଡି ବିଧାନସଭା ଆସନ ନିମନ୍ତେ ପ୍ରାୟ 46% ଭୋଟ୍ ଗ୍ରହଣ ହୋଇଥିବା ସୂଚନା ମିଳିଛି। ସେହିପରି କେରଳର ନିଲାମ୍ବୋର ଆସନ ପାଇଁ ପ୍ରାୟ 69% ଏବଂ ପଞ୍ଜାବର ଲୁଧିଆନା ବିଧାନସଭା ଆସନ ପାଇଁ 41% ଉର୍ଦ୍ଧ୍ୱ ମତଦାନ ହୋଇଛି। ପଶ୍ଚିମବଙ୍ଗର କାଲିଗଞ୍ଜ ବିଧାନସଭା ଆସନ ପାଇଁ ଦିନ ତିନିଟା ସୁଦ୍ଧା 60% ଉର୍ଦ୍ଧ୍ୱ ଭୋଟ୍ ଗ୍ରହଣ ହୋଇଥିବା ସୂଚନା ମିଳିଛି। ଏହି ସମସ୍ତ ପାଞ୍ଚଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଭୋଟ୍ ଗଣତି ଆସନ୍ତା ସୋମବାର ଅନୁଷ୍ଠିତ ହେବ। ଦେଶରେ ଆଦିବାସୀ ସମ୍ପ୍ରଦାୟର ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଲାଗି ସରକାର ଉଦ୍ୟମ କରୁଛନ୍ତି। ଆଜି ଆକାଶବାଣୀ ସମ୍ଭାଦ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ତାଙ୍କ ମନ୍ତ୍ରଣାଳୟ ଗତ 11 ବର୍ଷ ମଧ୍ୟରେ ଆଦିବାସୀ ସମ୍ପ୍ରଦାୟ ପାଇଁ ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ମନ୍ତ୍ରଣାଳୟ ସ୍ୱତନ୍ତ୍ର ଯୋଜନାଗୁଡ଼ିକୁ ମଧ୍ୟ ଲାଗୁ କରିଛନ୍ତି। ସାକ୍ଷାତକାର ସମୟରେ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହିସବୁ ସ୍କୁଲ ସ୍ଥାପନ ହେବା ଫଳରେ ଏହା ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାକ୍ଷେତ୍ରରେ ଲାଭାନ୍ୱିତ କରିଛି। ଶ୍ରୀ ଓରାମ କହିଛନ୍ତି, କେନ୍ଦ୍ର ସରକାର ସିକିଲ୍ ସେଲ୍ ଆନେମିଆ ରୋଗ ଦୂରୀକରଣ ପାଇଁ କାର୍ଯ୍ୟ କରୁଛନ୍ତି। ଏହି ରୋଗ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ସ୍ୱାସ୍ଥ୍ୟଜନିତ ଉଦ୍ବେଗ ସୃଷ୍ଟି କରିଥାଏ। ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ସିକିଲ୍ ସେଲ୍ ଆନେମିଆ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି ବୋଲି ସାକ୍ଷାତକାରରେ ମନ୍ତ୍ରୀ କହିଛନ୍ତି।
ସିକିଲ୍ ସେଲ୍ ଟ୍ରାଇବାଲ ମେ ଏକ ବହୁତ ବଡ଼ ସମସ୍ୟା ହେ ମ୍ୟାଲେରିଆ ଆଉ ସିକିଲ୍ ସେଲ୍ ଅଲରେଡ଼ି ଏମ୍ସ କେ ସାଥ ହମ ଲୋକ ଟାଇ ଅପ୍ କର ଚୁକେ ହେଁ ଆର ଅଭି ତକ 2 କରୋଡ଼ ସେ ଜ୍ୟାଦା ଲୋକଙ୍କୁ ସ୍କ୍ରିନିଂ ହୋ ଚୁକା ହେ ଆର ଉନକୋ କାର୍ଡ ଦିଆ ଗିଆ ହେ ମ୍ୟାଲେରିଆ ତ ଅଲମୋଷ୍ଟ ଇରାଡିକେଟେଡ଼ ହେ ବାକି ଯୋ ସିକିଲ୍ ସେଲ୍ ଏନିମିଆ ଭି ହମ ଇରାଡିକେଟେଡ଼ କରିଦେଙ୍ଗେ ଆର ଇସକେ ଲିଏ ବହୁତ ସାରା ସ୍ଥାନ ମେ ସ୍କ୍ରିନିଂ ହୋ ରହା ହେ ଉନକେ ଲିଏ ଆୱେରନେସ୍ କ୍ରିଏଟ କିଆ ଯା ରହା ହେ ଆର ଉନକୋ ସମଝାୟା ଯା ରହା ହେ।
ଏହି ସାକ୍ଷାତକାର ଆଜି ରାତି 9:30 100.1 FM ଗୋଲ୍ଡ ଚ୍ୟାନେଲ ତଥା ସମସ୍ତ ନେଟୱର୍କରେ ପ୍ରସାରଣ କରାଯିବ। ଆକାଶବାଣୀ ସମାଚାର ୟୁଟ୍ୟୁବ୍ ଚ୍ୟାନେଲ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ମଧ୍ୟ ଏହା ଉପଲବ୍ଧ ହେବ। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ 11ତମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଦେଶର 100ଟି ପର୍ଯ୍ୟଟନସ୍ଥଳୀ ଏବଂ 50ରୁ ଉର୍ଦ୍ଧ୍ୱ ସାଂସ୍କୃତିକ କେନ୍ଦ୍ରରେ ଯୋଗ ଶିବିର ଅନୁଷ୍ଠିତ ହେବ। ବିଶାଖାପଟ୍ଟନମ୍ଠାରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏହାର ମୁଖ୍ୟ ଶିବିର ଆସନ୍ତା 21 ତାରିଖ ଶନିବାର ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କେନ୍ଦ୍ର ସାଂସ୍କୃତିକ ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ରାଜସ୍ଥାନର ଯୋଧପୁରସ୍ଥିତ ଐତିହାସିକ ମେରାନଗଡ଼ ଦୁର୍ଗଠାରେ ହେବାକୁ ଥିବା ଯୋଗ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ଆସାମର ଚାରାଇଦେଓ ମଇଦାନ, ଗୁଜରାଟର ରାନୀ କି ଭାବ ଏବଂ ଧୋଲାଭିରା, କର୍ଣ୍ଣାଟକର ହାମ୍ପି ଓ ପାଡାଡାକଲ, ମଧ୍ୟପ୍ରଦେଶର ଖଜୁରା ଓ ସାଞ୍ଚିସ୍ତୁପ, ଓଡ଼ିଶାର କୋଣାର୍କ ମନ୍ଦିର, ମହାରାଷ୍ଟ୍ରର ଏଲିଫାଣ୍ଟ କେଭ୍ସ, ତାମିଲନାଡୁର ତାଞ୍ଜାବରସ୍ଥିତ ବ୍ରିହାଦ୍ରୀ ଦାସ ଭାରା ମନ୍ଦିରଠାରେ ଯୋଗ ଶିବିରର ଆୟୋଜନ କରାଯିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଆଜି ବିମାନ ଯାତ୍ରୀମାନଙ୍କ ସୁରକ୍ଷା, ଯାତ୍ରୀମାନଙ୍କ ନିମନ୍ତେ ଗ୍ରହଣ କରାଯାଉଥିବା ସମସ୍ତ ସୁବିଧା, ବିମାନ ପରିଚାଳନା କାର୍ଯ୍ୟଦକ୍ଷତା ଆଦିର ସମୀକ୍ଷା କରିଛନ୍ତି। ଏହି ବୈଠକରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଏୟାରଲାଇନ୍ସ ଅପରେଟରମାନଙ୍କୁ ବରିଷ୍ଠ ପ୍ରତିନିଧିମାନଙ୍କ ସହ ବିମାନ ପରିଚାଳନା ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା କୈଳାସ ମାନସରୋବର ଯାତ୍ରା ସୁଚାରୁରୂପେ ପରିଚାଳନା ନିମନ୍ତେ ସିକିମ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯାଇଛି। ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ନାଥୁଲା ପାସ୍ଠାରେ ଆସନ୍ତାକାଲି ସକାଳେ ଏହି ଯାତ୍ରାର ଶୁଭାରମ୍ଭ କରିବେ। 36 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପ୍ରଥମ ପର୍ଯ୍ୟାୟ ଯାତ୍ରା ଆରମ୍ଭ ହେବ। ସମ୍ଭାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ବ୍ୟାଚ୍କୁ ଏହି ଯାତ୍ରା ସମ୍ପନ୍ନ କରିବା ନିମନ୍ତେ 10ରୁ 11 ଦିନ ସମୟ ଲାଗିବ। ରାଜ୍ୟରେ ବିଜେପି ସରକାରଙ୍କ 1 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ। 19,000 କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଉଦ୍ଘାଟନ। ତ୍ରିରାଷ୍ଟ୍ରୀୟ ଗସ୍ତ ସଫଳତାର ସହ ଶେଷ କରି ଆଜି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। 2047 ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ନିମନ୍ତେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହିଲେ କେନ୍ଦ୍ରମନ୍ତ୍ରୀ। 4ଟି ରାଜ୍ୟରେ ଆଜି 5ଟି ବିଧାନସଭା ଆସନ ଉପନିର୍ବାଚନ ନିମନ୍ତେ ଶେଷ ହେଲା ଭୋଟ୍ ଗ୍ରହଣ। ସୋମବାର ଗଣତି ଏବଂ ଆସନ୍ତାକାଲିଠାରୁ ଆରମ୍ଭ ହେବ କୈଳାସ ମାନସରୋବର ଯାତ୍ରା। ସମ୍ବାଦ ଶେଷ ହେଲା।